ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନର 71 ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଜି ପ୍ରଦାନ କରିବେ। ଭିନ୍ଦିନ୍ ବର୍ଗଥି ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିବା ଅଭିନେତା ନିର୍ଦ୍ଦେଶକ ଆର୍ ପ୍ରଯୋଜକମାନେ ଏହି ସମାରୋହଟି ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ସହିତ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଉ ଅଲଗା ବରିଷ୍ଠ ଅତିଥିମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ପୁଷ୍କରାକେ ଓଡ଼ିଆ ଚଳଚ୍ଚିତ୍ର ବର୍ଗଥି ଶ୍ରେଷ୍ଠ ସିନେମା ଭାବେ ପୁରସ୍କୃତ କରାଯିବ। ପୁରୀ ଶ୍ରୀମନ୍ଦିର ଆଜି ଅସ୍ଥାୟୀ ରତ୍ନଭଣ୍ଡାରନୁ ମରାମତି ହୋଇଥିବା ସ୍ଥାୟୀ ରତ୍ନଭଣ୍ଡାରକେ ମହାପ୍ରଭୁମାନଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯିବା। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଦିନର 10 ବଜେନୁ ପ୍ରକ୍ରିୟା ମୂଳ ହେବା। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଗୋଟିଏ 11 ଜଣିଆ କମିଟି ଗଠନ କରାଯାଇଛି। ରତ୍ନ ସ୍ଥାନାନ୍ତର ଲାଗି ଆଜି ଶ୍ରୀମନ୍ଦିରର ଆକ୍ତୁରା ନୀତିକାନ୍ତି ମୂଲ ହୋଇଯାଇଛି। ପହପହ 4:40 ଶ୍ରୀମନ୍ଦିର ଦ୍ୱାର ଫିଟା ଯାଇକରି ନୀତିକାନ୍ତି ମୂଲ ହୋଇଛି ବୋଲି ଆମର ସମ୍ଭାଦଦାତା ସୂଚନା ଦେଇଛନ୍। ରତ୍ନ ସ୍ଥାନାନ୍ତର ଲାଗି ଆଜି ଦିନର 10 ବଜେନୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। ମାତ୍ର ମହାପ୍ରସାଦ ପାଇବାରକେ ଇଚ୍ଛୁକ ଭକ୍ତମାନେ ମହାପ୍ରସାଦ ପାଇପାରିବେ। ରତ୍ନ ସ୍ଥାନାନ୍ତର ହେଲା ଉତ୍ରୁ ଲୋକେ ଫେର୍ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଆୟୁର୍ବେଦର ପ୍ରଚାର ପ୍ରସାର ଲାଗି ଆଜି ଜାତୀୟ ଆୟୁର୍ବେଦ ଦିବସ ପାଳନ କରାଯାଉଛି। ମନୁଷ୍ ଆର୍ ଜୀବଜଗତ ସହିତ ପରିବେଶର ସନ୍ତୁଳନ ରକ୍ଷା କରିବାର ଦିଗେ ଆୟୁର୍ବେଦକେ ମୁଖ୍ୟ ସ୍ରୋତଟି ଆଗ୍କେ ବଢ଼ାବାର ଲାଗି ଆଜି ଦିନକେ ଜାତୀୟ ଆୟୁର୍ବେଦ ଦିବସ ଭାବେ ସାରା ଦେଶ ପାଳନ କରାଯାଉଛି। ଇ ବଛରର ବାର୍ତ୍ତା ହେଉଛି ପୃଥି ଆର୍ ସାଧାରଣ ଲୋକଙ୍କ ଲାଗି ଆୟୁର୍ବେଦ। ସୂଚନା ଅନୁସାରେ ଫି ବଛର ଧନତେରସ ଦିନ ଜାତୀୟ ଆୟୁର୍ବେଦ ଦିବସ ପାଳନ କରାଯାଉଥିଲା। ଇଟାକେ ଗୋଟେ ତାରିଖ ଥି ପାଳନ କରିବାର ଲାଗି ଇ ବଛର ଆୟୁଷ ମନ୍ତ୍ରଣାଳୟ ତରଫରୁ ସେପ୍ଟେମ୍ବର 23 ଜାତୀୟ ଆୟୁର୍ବେଦ ଦିବସ ଭାବେ ଘୋଷଣା କରାଯାଇଛି। ଏହି ଅବସରରେ ଆଜି ସାରା ଦେଶରେ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ପାଳନ କରାଯାଉଛି। ଭୁବନେଶ୍ୱର ଜୟଦେବ ଭବନଠାରେ ହେବାରକେ ଥିବା ରାଜ୍ୟସ୍ତରୀୟ ଆୟୁର୍ବେଦ ଦିବସ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ ଆଉ ନୂଆ ମଦ ଦୋକାନ ଖୋଲବାରକେ ନେଇକରି ସରକାରଙ୍କ ପାଖେ କେନ୍ସି ପ୍ରସ୍ତାବ ନାହିଁ ବୋଲି ଅବକାରୀ ବିଭାଗ ତରଫରୁ କୁହାଯାଇଛି। ବିଭାଗର ସୂଚନା ଅନୁସାରେ ରାଜ୍ୟ ସରକାର ବେଆଇନ ମଦ ଆର୍ ନିଶା କାରବାର ରୋକବାର ଦିଗେ ଆଭିମୁଖ୍ୟ ସବୁବେଳେ ସ୍ୱଷ୍ଟ ରଖିଛନ୍। ଏହି କ୍ଷେତ୍ରଟି ରାଜସ୍ୱ ଆଦାୟ ବଦଲା ଲୋକଙ୍କର ଧନଜୀବନକେ ଅତ୍ୟା ଗୁରୁତ୍ୱ ଦେଉଛନ୍। ନିୟମିତ ଚଢ଼ଉ କରିକି ନିଶା ବିରୋଧୀ ସଚେତନ କରୁଛନ୍। ଆଇବା 28 ରାଜ୍ୟ ହେବାରକେ ଥିବା ଜାତୀୟ ମଧ୍ୟସ୍ଥତା କର୍ମଶାଳାର ତୟାରୀ ବାବଦେ ଗଲାକାଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍। ପହିଲା କରି କର୍ମଶାଳା ଓଡ଼ିଶା ନ ହେବାରକେ ଯାଉଥିବାର ବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ସହିତ ବହୁତ ବିଚାରପତି ଏଥି ଯୋଗ ଦେବେ। ଏଟାକେ ନଜରଟି ରଖିକରି ସବୁ ବିଭାଗର ସମନ୍ୱୟଥି ତୟାରୀ କରବାରକେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍। କର୍ମଶାଳାକେ ନେଇକରି ଗୋଟିଏ ଖାସ୍ କଣ୍ଟ୍ରୋଲ ରୁମ୍ ଗଠନ କରାଯିବା। ବିଚାରପତି ଆଉ ଭିଆଇପିମାନଙ୍କର ପ୍ରୋଟୋକଲ୍ ଉପରେ ଅତ୍ୟା ଜୋର୍ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍। କେନ୍ଦ୍ର ସରକାର ସେବା ଆଉ ସୁଶାସନ ଆର୍ ଜନସେବା ଆଉ ସୁଶାସନ ମନ୍ତ୍ରଟି ପରିଚାଳିତ ହୋଇକରି ସାଧାରଣ ଲୋକଙ୍କର କଲ୍ୟାଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ଖାସ୍ ଧାରାବାହିକ ସେବା ପର୍ବର ଇ କଡ଼ିଥି ଆଜି ଜନ୍ମା ବହୁଟେ ଜନକଲ୍ୟାଣକାରୀ ପଦକ୍ଷେପ ସାମାଜିକ ସୁରକ୍ଷା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସାଙ୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କେନ୍ତାକରି ଅଣସଂଗଠିତ କ୍ଷେତ୍ରକେ ବରକସ କରିଛନ୍। ଗଲା ବଛର ପିଏମ୍ ସ୍ୱନିଧି ହିତାଧିକାରୀମାନଙ୍କୁ ଉଦ୍ବୋଧନ ଦେଇକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ, ତୁମର ପାଖେ ଯଦି ବନ୍ଧା ରଖବାରକେ କିଛି ନାଇଁନ ମୋଦି ତୁମର ଗ୍ୟାରେଣ୍ଟି ହେବା।
ଜିନକେ ପାସ ଗ୍ୟାରେଣ୍ଟି ଦେନେ କେ ଲିଏ କୁଛ ନହିଁ ଥା ତୋ ମୋଦି ନେ କହି ଦିଆ ଥା ବ୍ୟାଙ୍କୋ ସେ ବି ଔର ରେଡି ପଟ୍ରି ଵାଲେ ଭାଇ ବହନ କୋ ବି ଅଗର ଆପକେ ପାସ ଗ୍ୟାରେଣ୍ଟି ଦେନେ କେ ଲିଏ କୁଛ ନହିଁ ହେ ତୋ ଚିନ୍ତା ମତ କର ଦିଜିଏ ମୋଦି ଆପକି ଗ୍ୟାରେଣ୍ଟି ଲେତା ହେ।
ନୂଆପଡ଼ା ଜିଲ୍ଲା ନ୍ୟାସନାଲ୍ କଲେଜ ପରିସରର ବିକଶିତ ଭାରତ 2047 ବିଷୟଟି ଗୋଟିଏ କର୍ମଶାଳା ସହିତ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ହିତେଶ କୁମାର ସାହୁଙ୍କ ସଭାପତିତ୍ୱଥି ଡକ୍ଟର କମଲ କିଶୋର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବିକଶିତ ଭାରତ 2047 ଲକ୍ଷ୍ୟ ବାବଦେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ମେରା ଯୁବା ଭାରତର କଲାହାଣ୍ଡି ଶାଖା ଆଉ ସିଆର୍ପିଏଫ୍ର 64 ବାଟାଲିୟନ୍ ତରଫରୁ ଭବାନୀପାଟଣାଠାରେ ଜନଜାତି ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମଦନପୁର ରାମପୁର ବ୍ଲକ ଆର୍ ଭିନ୍ ଭିନ୍ ଇଲାକାନ 20 ଜଣ ଯୁଆନ ପିଲା ଟୁକେଲ ଉତ୍ତରପ୍ରଦେଶ ଯାତ୍ରା କରିଛନ୍। ସେପ୍ଟେମ୍ବର 25 ଅକ୍ଟୋବର 1 ତକ ସେନ ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଇମାନେ ଯୋଗ ଦେବେ। ବରଗଡ଼ ପାର୍ବତୀଗିରି ମହାବିଦ୍ୟାଳୟର ଶିକ୍ଷା ବିଭାଗ ତରଫରୁ ଆମ ବିଦ୍ୟାଳୟ ଆଉ ଗୁଣାତ୍ମକ ଶିକ୍ଷା ଶୀର୍ଷକ ଆଲୋଚନାଚକ୍ର ହୋଇଯାଇଛି। ଆଲୋଚନାଚକ୍ରଟି ଅତିଥିମାନେ ଛାତ୍ର ଜୀବନର ଶୃଙ୍ଖଳା କଠିନ ପରିଶ୍ରମ ପିଲାମାନଙ୍କୁ ସଫଳତାର ଶିଘେ ପହଞ୍ଚାସି ବୋଲି କହିଛନ୍। ଉତ୍ତର ପୂର୍ବ ବଙ୍ଗୋପସାଗର ଆଉ ତାର ପାଖର ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ବନିଛି। ତାର ପ୍ରଭାବଥି ରାଜ୍ୟର ବଡ଼ଭାଗି ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଭିତରେ ପାଖାପାଖି ସବୁ ଜିଲ୍ଲାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। କେନ୍ଦୁଝର ମୟୂରଭଞ୍ଜ ଆର୍ କୋରାପୁଟ ଜିଲ୍ଲାନ ଘଡ଼ଘଡ଼ି ସହିତ ଅତି ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।